ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣୁ ଆସିଥିବାର ଜାଣି ଆମେ ମଧ୍ୟ ବିଶେଷ ଖୁସି। ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ଆପଣଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଆମେ ମଧ୍ୟ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଇବେ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ଆପଣଙ୍କର ସମସ୍ତ ସମସ୍ୟା ସମାଧାନ କରିବେ। ଆପଣ ମଧ୍ୟ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତୁ, ତାହେଲେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ, ଆପଣଙ୍କର ପ୍ରାର୍ଥନାର ଉତ୍ତର ମଧ୍ୟ ପାଇପାରିବେ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କର ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ। ହଁ ପ୍ରଭୁ, ଆଜି ଅନେକ ଏହି ସୁଯୋଗରୁ ବଞ୍ଚିତ, ମାତ୍ର ପ୍ରଭୁ ତୁମେ ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଅପେକ୍ଷା କରିଥିବାରୁ ତୁମେ ଆମମାନଙ୍କୁ ସୁଯୋଗ ଉପରେ ସୁଯୋଗ ଦେଉଛ ତୁମର ବାକ୍ୟ ଶୁଣିବା ପାଇଁ। ତୁମେ ଚାହୁଁନାହିଁ ଆମମାନେ ବିନଷ୍ଟ ହେଉ। ହଁ ପ୍ରଭୁ, ତୁମର ସେହି ପ୍ରେମର ପ୍ରତିଦାନରେ ଯେପରି ଆମମାନେ ତୁମ ମନରେ ଦୁଃଖ ନ ଦେଉ, ତୁମର ଠାରୁ ଦୂରବର୍ତ୍ତୀ ଜୀବନଯାପନ ନ କରୁ, ମାତ୍ର ତୁମ ସହିତରେ ଯେପରି ସଂଯୁକ୍ତ ଜୀବନଯାପନ କରି ପାପରୁ ଉଦ୍ଧାର ପାଇ ସେହି ଅନନ୍ତ ଜୀବନର ଅଧିକାରୀ ହେବାକୁ ପାରୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ପ୍ରଭୁ ତୁମର ଅନୁଗ୍ରହର ବାହୁରେ ଆବୁରି ରଖିବା ସଙ୍ଗେ ସଙ୍ଗେ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ। ଆମମାନଙ୍କ ଜୀବନର ସମସ୍ତ ଦୋଷ ଦୁର୍ବଳତାକୁ ତୁମେ ଦେଖାଇ ଦିଅ, ଏବଂ ପ୍ରଭୁ ତାହା ଯେପରି ଆମମାନେ ସ୍ୱୀକାର କରି ତୁମଠାରୁ କ୍ଷମା ମାଗି ଯେପରି ପ୍ରଭୁ ତୁମରି ପଥରେ ଅଗ୍ରସର ହେବାକୁ ପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ସୁଯୋଗ ଦିଅ। ଆଜିର ଏହି କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମମାନଙ୍କ ସଙ୍ଗେ ସଙ୍ଗେ ରହି ପ୍ରଭୁ ତୁମରି ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପୁରାତନ ନିୟମର ଜିରିମିୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକର 29 ପର୍ବରୁ ଆରମ୍ଭ କରି 31 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି 29 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଜିରିମିୟଙ୍କର ଉତ୍ସାହଜନକ ପତ୍ର ଓ ମିଥ୍ୟା ଭାଓବାଦୀମାନଙ୍କର ଏକ ତାଲିକା। ଜିରିମିୟ 29 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଜିହୋୟାଖିନ୍ ରାଜା ଓ ରାଜମାତା ଓ ନପୁଂସକଗଣ ଆଉ ଜିହୁଦାର ଓ ଜିରୁସାଲାମର ଅଧିପତିମାନେ, ଶିଳ୍ପକରମାନେ ଓ କର୍ମକାରମାନେ ଜିରୁସାଲାମରୁ ପ୍ରସ୍ଥାନ କଲା ଉତ୍ତାରେ ଏହି 29 ପର୍ବଟି ଜିରିମିୟଙ୍କର ପତ୍ର ବିଷୟ ନେଇ ଏକ ବିବରଣୀ ପ୍ରଦାନ କରେ, ଯେଉଁ ପତ୍ର କି ସେ ତାହାଙ୍କର ନିର୍ବାସିତ ହୋଇଯାଇଥିବା ଲୋକମାନଙ୍କ ନିକଟକୁ ପ୍ରେରଣ କରିଥିଲେ ଯେତେବେଳେ ଜିହୋୟାକିନ୍ ରାଜା ଥିଲେ, ଯାହାକି ଦ୍ୱିତୀୟ ରାଜାବଳୀ ଚବିଶ ପର୍ବର ଦଶ ପଦରୁ ଷୋହଳ ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ମାତ୍ର ଜିହୁଦାର ସମ୍ପୂର୍ଣ୍ଣ ନିର୍ବାସିତ ହେବା ବିଷୟ ଏଗାର ବର୍ଷ ପରେ ଘଟିଥିଲା, ଯାହାକି ଦ୍ୱିତୀୟ ରାଜାବଳୀ ପୁସ୍ତକର ପଚିଶ ପର୍ବର ପ୍ରଥମ ପଦରୁ ସାତ ପଦ ମଧ୍ୟରେ ଆମମାନେ ଲକ୍ଷ୍ୟ କରିବାକୁ ପାରୁ। ଏହା ହିଁ ସେମାନଙ୍କ ପ୍ରତି ଈଶ୍ୱରଙ୍କର ଆଦେଶ ଥିଲା। ଦେଖନ୍ତୁ ଅଣତିରିଶ ପର୍ବର ଚାରିପଦରୁ ଛଅ ପଦ ମଧ୍ୟରେ ଲେଖା ଅଛି, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱର ଏହି କଥା କହନ୍ତି, ଆମେ ଜେରୁସାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ ସେହି ସକଳ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି, ତୁମେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର, ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କର, ତୁମେମାନେ ଭାର୍ଯ୍ୟା ଗ୍ରହଣ କରି ପୁତ୍ରକନ୍ୟା ଉତ୍ପାଦନ କର, ଆଉ ତୁମମାନଙ୍କର ପୁତ୍ରଗଣକୁ ଭାର୍ଯ୍ୟା ଗ୍ରହଣ କରାଅ ଓ ତୁମମାନଙ୍କର କନ୍ୟାଗଣକୁ ସ୍ୱାମୀ ଗ୍ରହଣ କରାଅ, ସେମାନେ ପୁତ୍ରକନ୍ୟା ଜାତ କରନ୍ତୁ, ଆଉ ତୁମେମାନେ ସେଠାରେ ବର୍ଦ୍ଧିତ ହୋଇ ଉଣା ହୁଅ ନାହିଁ। ତାହା ହେଉଛି ବାବିଲୋନରେ ବସତି ସ୍ଥାପନ କରିବା। ଈଶ୍ୱର କହନ୍ତି, ତୁମେମାନେ ଭାବ ନାହିଁ ଯେ ତୁମମାନେ ଯେକୌଣସି ମୁହୂର୍ତ୍ତରେ ମୁକ୍ତ ହୋଇଯିବ। ନିଜର ଭବିଷ୍ୟତ ନିମନ୍ତେ ଯୋଜନା କର, ବିବାହ ହୁଅ ଓ ପରିବାର ଗଠନ କର, କାରଣ ତୁମେମାନେ ସେଠାରେ ଦୀର୍ଘ କାଳ ପର୍ଯ୍ୟନ୍ତ ରହିବାକୁ ଯାଉଅଛ। ସାତ ପଦରେ ଲେଖା ଅଛି, ପୁଣି ଆମ୍ଭେ ଯେଉଁ ନଗରରେ ତୁମମାନଙ୍କୁ ନିର୍ବାସିତ କରାଇଅଛୁ ତହିଁର ଶାନ୍ତି ଚେଷ୍ଟା କର ଓ ତହିଁ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ତହିଁର ଶାନ୍ତିରେ ତୁମମାନଙ୍କର ଶାନ୍ତି ହେବ। ଲେଖା ଅଛି, ତୁମେମାନେ ନଗରର ଶାନ୍ତି ଚେଷ୍ଟା କର ଓ ତହିଁ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର। ସେମାନେ ସେଠାରେ ବିଦ୍ରୋହ କିମ୍ବା କଳହ କରିବାକୁ ନଥିଲା, ସେମାନେ ସେଠାରେ ଶାନ୍ତି ରକ୍ଷା କରି ବସବାସ କରିବା ସଙ୍ଗେ ସଙ୍ଗେ ବ୍ୟବସ୍ଥା ପାଳନକାରୀ ଅଧିବାସୀ ହେବାକୁ ଥିଲା। ଦଶପଦରେ ଲେଖାଅଛି, ଯେହେତୁ ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ସତୁରୀ ବର୍ଷ ସମ୍ପୂର୍ଣ୍ଣ ହେଲା ଉତ୍ତାରେ ଆମେ ତୁମମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା ଓ ତୁମମାନଙ୍କୁ ଏହି ସ୍ଥାନକୁ ଫେରାଇ ଆଣି ତୁମମାନଙ୍କ ପକ୍ଷରେ ଆମ୍ଭର ମଙ୍ଗଳ ବାକ୍ୟ ସିଦ୍ଧ କରିବା। ସେମାନେ କେତେ ବର୍ଷ ଧରି ନିର୍ବାସିତ ହେବେ ଈଶ୍ୱର ତହିଁର ସଠିକ୍ ସଂଖ୍ୟା ମଧ୍ୟ ଜଣାଇ ଦିଅନ୍ତି ଓ ଏହାପରେ ସେମାନଙ୍କୁ ଭରସା ଦେଇ କହନ୍ତି ଯେ ସେ ସେମାନଙ୍କୁ ପରିତ୍ୟାଗ କରିନାହାନ୍ତି, ମାତ୍ର ସେମାନଙ୍କୁ ପୁନର୍ବାର ସେମାନଙ୍କର ନିଜ ଦେଶକୁ କଢ଼ାଇ ଆଣିବେ। ଆସନ୍ତୁ ଏହାପରେ ମିଥ୍ୟା ମାଓବାଦୀମାନଙ୍କର ମିଥ୍ୟା କଥା ପ୍ରତି ଟିକେ ଦୃଷ୍ଟି ଦେବା। ବାବିଲୋନରେ ମିଥ୍ୟା ଭବିଷ୍ୟତ ବକ୍ତାମାନେ ଥିଲେ, ଯେଉଁମାନେ ଜିରିମିଓଙ୍କ ପତ୍ରକୁ ଈଶ୍ୱରଙ୍କର ସମ୍ବାଦ ବୋଲି ଗ୍ରହଣ କରିବା ନିମନ୍ତେ ଅଗ୍ରାହ୍ୟ କରିଥିଲେ। ସେମାନେ ଜେରୁସାଲମ ନିକଟକୁ ଏହିପରି ପତ୍ରଗୁଡ଼ିକ ଲେଖି ଜଣାଇଲେ, ଯେଉଁଥିରେ ଲେଖାଥିଲା ଈଶ୍ୱର ଏକ ନୂତନ ଯାଜକଙ୍କୁ ନିଯୁକ୍ତି ଦେଇଅଛନ୍ତି ଓ ଜିରିମିଓ ନୀରବ ରହିବା ଉଚିତ। ଦେଖନ୍ତୁ ଅଣତିରିଶ ପର୍ବର ତିରିଶରୁ ବତିଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ତହିଁ ଉତ୍ତାରେ ଜିରିମିଓଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ତୁମେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, ନିହିଲାମିୟ ସମୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ସମୟକୁ ନ ପଠାଇଲେ ହେଁ ସେ ତୁମମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମମାନଙ୍କର ବିଶ୍ୱାସ ଜନ୍ମାଇଅଛି। ହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ନିହିଲାମିୟ ସମୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା, ଏହି ଲୋକମାନଙ୍କ ମଧ୍ୟରେ ବାସ କରିବା ପାଇଁ ତାହାର କେହି ରହିବେ ନାହିଁ, ଆଉ ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି ଯେଉଁ ମଙ୍ଗଳ କରିବା ତାହା ସେ ଦେଖିବ ନାହିଁ, ଏହା ସଦାପ୍ରଭୁ କହନ୍ତି, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି। ପ୍ରକୃତରେ ଈଶ୍ୱର ଏହି ସମସ୍ତ ମିଥ୍ୟା ମାଓବାଦୀମାନଙ୍କ ବିରୁଦ୍ଧରେ ବିଚାର ବର୍ତ୍ତାନ୍ତି। ଈଶ୍ୱର ଇତିହାସରେ ଅତି ଚମତ୍କାର ଭାବେ ଏହା ପ୍ରକାଶ କରନ୍ତି। ସେ ଜିହୁଦାକୁ କହନ୍ତି, ତାହା ପ୍ରତି ଯାହା ସବୁ ଘଟୁଅଛି ତାହା କେବଳ ତାହାର ପାପ ହେତୁ ଘଟୁଅଛି, ସେ ସଦାସର୍ବଦା ପାପର ବିଚାର କରିବେ। ଈଶ୍ୱର ବଦଳି ଯାଇନାହାନ୍ତି। ଅନେକ ଲୋକ ଭାବନ୍ତି ଯେ ନୂତନ ନିୟମର ଈଶ୍ୱର ପୁରାତନ ନିୟମର ଈଶ୍ୱରଙ୍କଠାରୁ ଭିନ୍ନ, ମାତ୍ର ଈଶ୍ୱର ହେଉଛନ୍ତି ସେହି ଏକ ବ୍ୟକ୍ତି, ସେ କୌଣସି ପ୍ରକାର ଭିନ୍ନ ନୁହନ୍ତି, ସେ ସଦାସର୍ବଦା ସମାନ ଅଟନ୍ତି। ଈଶ୍ୱର କେବଳ ଇତିହାସରେ ପ୍ରକାଶ କରିନାହାନ୍ତି, ମାତ୍ର ସେ ତାହାଙ୍କର ବାକ୍ୟରେ ମଧ୍ୟ ପ୍ରକାଶ କରିଅଛନ୍ତି। ସିମନ ପିତର କ'ଣ କହନ୍ତି ତାହା ଶୁଣନ୍ତୁ। ଦ୍ୱିତୀୟ ପିତର ପ୍ରଥମ ପର୍ବର କୋଡ଼ିଏ ପଦରେ ଲେଖା ଅଛି, ପ୍ରଥମରେ ଏହା ଜ୍ଞାତ ହୁଏ ଯେ ଶାସ୍ତ୍ରର କୌଣସି ଭାଓବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ। ପିତର ଏଠାରେ ଈଶ୍ୱରଙ୍କ ଭାବବାଣୀର ଶେଷ ଫଳାଫଳ ବିଷୟ ନେଇ ଆଦୌ କହନ୍ତି ନାହିଁ, ମାତ୍ର ସେ ଏହାର ଉତ୍ପତ୍ତି ବିଷୟ ନେଇ ପ୍ରକାଶ କରନ୍ତି। ଶାସ୍ତ୍ରର କୌଣସି ଲେଖା ଏହାର ଉତ୍ପତ୍ତିରେ ସ୍ୱତନ୍ତ୍ର ଭାବେ ବ୍ୟାଖ୍ୟା କରାଯାଇନଥିଲା। ପୁରାତନ କାଳରେ ଯେଉଁ ଭାଓବାଦୀମାନେ କହିଲେ ବା ଲେଖିଲେ, ସେମାନେ ଆମମାନଙ୍କୁ ସେମାନଙ୍କର ପର୍ଯ୍ୟବେକ୍ଷଣର ଫଳାଫଳ ଜଣାଇ ନାହାନ୍ତି, ମାତ୍ର ଈଶ୍ୱର ସେମାନଙ୍କୁ ଯାହା ପ୍ରକାଶ କରିବା ନିମନ୍ତେ କହିଲେ ତାହା ସେମାନେ ପ୍ରକାଶ କରିଅଛନ୍ତି। ତେଣୁ ଯେତେବେଳେ ଆମମାନେ ଈଶ୍ୱରଙ୍କର ବାକ୍ୟର ନିକଟବର୍ତ୍ତୀ ହେଉ, ସେତେବେଳେ ଆମମାନେ ନିଜର ଇଚ୍ଛାକୁ, ନିଜର ମତାମତକୁ ଓ ନିଜର ଦୂରଦୃଷ୍ଟିକୁ ଜଳାଞ୍ଜଳି ଦେଇ ଈଶ୍ୱର ଆମମାନଙ୍କୁ ତାହାଙ୍କର ବାକ୍ୟ ମଧ୍ୟ ଦେଇ କ'ଣ କହିବାକୁ ଚାହାନ୍ତି ତାହା ଶୁଣିବା ନିମନ୍ତେ ଚେଷ୍ଟା କରିବାକୁ ହେବ। ଜିରିମିଓଙ୍କ ସମୟରେ ଯାଜକମାନଙ୍କର, ଭାଓବାଦୀମାନଙ୍କର ଓ ଅଧିପତିମାନଙ୍କର ତାହା ହିଁ ଥିଲା ସମସ୍ୟାର କାରଣ। ଏହା ଆଜି ମଧ୍ୟ ଆମମାନଙ୍କର ସମସ୍ୟା। ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ଚିନ୍ତାଧାରା, ଦୂରଦୃଷ୍ଟି ରହିଅଛି ଓ ସେମାନେ ତଦନୁଯାୟୀ ସେମାନଙ୍କର ସୀମିତ ଜ୍ଞାନରେ ସମସ୍ତ ବିଷୟକୁ ଜାଣିବା ନିମନ୍ତେ ଚେଷ୍ଟା କରନ୍ତି ଓ ତଦନୁଯାୟୀ କାର୍ଯ୍ୟ କରନ୍ତି। ମାତ୍ର ଈଶ୍ୱରଙ୍କର ସମସ୍ତ କିଛି ଜ୍ଞାନ ଅଛି। ସେ ସମସ୍ତ ବିଷୟ ଜାଣନ୍ତି, ସେ ସମସ୍ତ ବିଷୟକୁ ଦେଖନ୍ତି ଓ ସମସ୍ତ ବିଷୟର ପୃଷ୍ଠଭୂମିକୁ ଜାଣନ୍ତି, ଓ ସେ ଯାହା କହନ୍ତି ଓ କରନ୍ତି ତାହା ଯଥାର୍ଥ। ଆପଣ ଓ ମୁଁ ଆମ୍ଭେମାନେ ତାହାଙ୍କ ଦ୍ୱାରା ସୃଷ୍ଟ ମନୁଷ୍ୟ ଓ ଆମମାନଙ୍କର ସୀମିତ ଜ୍ଞାନରେ ଆମେ ଈଶ୍ୱରଙ୍କ ନିଗୁଢ଼ ବିଷୟମାନ ବୁଝିପାରିବା ନାହିଁ କି ତାହାଙ୍କୁ କୌଣସି ବିଷୟରେ ପ୍ରଶ୍ନ କରିପାରିବା ନାହିଁ। ଆଜି ମନୁଷ୍ୟ ଈଶ୍ୱରଙ୍କୁ ପ୍ରଶ୍ନ କରେ ଓ ଈଶ୍ୱରଙ୍କ ବାକ୍ୟକୁ ମିଥ୍ୟା ବୋଲି କହେ, ମାତ୍ର ତଥାପି ଈଶ୍ୱର ମନୁଷ୍ୟ ପ୍ରତି ଦୟା ବହନ୍ତି। ସେ ତାହାକୁ ବିନାଶ କରନ୍ତି ନାହିଁ, ମାତ୍ର ସୁଯୋଗ ଉପରେ ସୁଯୋଗ ଦିଅନ୍ତି ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ ଓ ତାହାଙ୍କର ଇଚ୍ଛାକୁ ମାନି ନେବା ପାଇଁ। ଆସନ୍ତୁ ଏହାପରେ ତିରିଶ ପର୍ବ ମଧ୍ୟକୁ ଯିବା। ଏହି ତିରିଶ ପର୍ବରେ ଆମେ ଆଗାମୀ ମହାକ୍ଲେଶର ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରିବା। ଏହି ତିରିଶ ପର୍ବରୁ ଆରମ୍ଭ କରି ଅଣଚାଳିଶ ପର୍ବ ମଧ୍ୟରେ ଆମେ କେତେକ ଭାବବାଣୀକୁ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଇସ୍ରାଏଲର ବାର ଗୋଷ୍ଠୀର ଭବିଷ୍ୟତ ବିଷୟ ନେଇ ଓ ଜିହୁଦାର ନିକଟରେ ଘଟିବାକୁ ଥିବା ନିର୍ବାସିତର ବିଷୟ ନେଇ ଭାଓବାଣୀ ପ୍ରକାଶ କରେ। ତେବେ ଏହି ବିଭାଗରେ ଯେଉଁ ସମସ୍ତ ଭାଓବାଣୀ ରହିଅଛି ଏହା ସମୟାନୁକ୍ରମିକ ଭାବେ ଉପସ୍ଥାପିତ କରାଯାଇ ନାହିଁ। ଏହି ପର୍ବଗୁଡ଼ିକରେ ଯେଉଁ ସମସ୍ତ ସମ୍ବାଦ ରହିଅଛି ତାହାସବୁ ଜିରିମିଓଙ୍କଠାରୁ ଜିହୁଦା ପ୍ରତି ଆସିଅଛି, ଯେଉଁ ସମୟରେ ଜିହୁଦା ଏକ ଅନ୍ଧକାର ସମୟ ମଧ୍ୟ ଦେଇ ଗତି କରୁଥିଲା। ମାତ୍ର ଏହା ଏତେଦୂର ଘନ ଅନ୍ଧକାରରେ ପରିଣତ ହୋଇନଥିଲା ଯେପରି ସେ ଏକ ଚମତ୍କାର ତଥା ଉତ୍ସାହଜନକ ସମ୍ବାଦ ପ୍ରାପ୍ତ ହୋଇ ନପାରେ। ଏହା ହେଉଛି ପରିସ୍ଥିତି। ବାବିଲର ରାଜା ନବୁଖଦ ନିଶ୍ଚରଙ୍କର ସୈନ୍ୟଦଳ ଜିରୁସାଲାମର ପ୍ରାଚୀରର ବାହାରେ ଘେରି ରହିଛନ୍ତି ଓ ସେ ପ୍ରକୃତରେ ଜିରୁସାଲାମକୁ ହସ୍ତଗତ କରିବାକୁ ଯାଉଅଛନ୍ତି। ଏହି ସମୟରେ ସେ ନଗରକୁ ବିନାଶ କରିବେ ଓ ମନ୍ଦିରକୁ ପୋଡ଼ିଦେବେ। ଜିରିମିଓ ମଧ୍ୟ ଧରାଯାଇ ବନ୍ଦୀ ହୋଇ ରହିଛନ୍ତି। ଆକ୍ଷରିକ ଭାବେ କହିବାକୁ ଗଲେ ସେ କାରାଗାର ମଧ୍ୟରେ ଅଛନ୍ତି। ଦୀର୍ଘ ସାତ ବର୍ଷ ଧରି ମିଥ୍ୟା ଭବିଷ୍ୟତ ବକ୍ତାମାନଙ୍କ ସହିତ ତାହାଙ୍କର ବିବାଦ ଘଟିଆସିଛି। ଘଟଣାଗୁଡ଼ିକ ବରଂ ନିରବତାର ସହିତ ଘଟିବାରେ ଲାଗିଛି, ମାତ୍ର ପ୍ରତ୍ୟେକଟି ଦିନ ଜିରିମିଓଙ୍କ ସମ୍ବାଦର ସତ୍ୟତାକୁ ପ୍ରମାଣିତ କରିବାରେ ଲାଗିଛି। ମିଥ୍ୟା ଭବିଷ୍ୟତ ବକ୍ତା ହନାନିୟ କହିଥିଲା ଯେ ବାବିଲୋନର ଶକ୍ତି ଦୁଇ ବର୍ଷ ମଧ୍ୟରେ ପତିତ ହେବ, ମାତ୍ର ଏଥିମଧ୍ୟରେ ସାତ ବର୍ଷ ଅତିବାହିତ ହୋଇଗଲାଣି ଓ ରାଜା ନବୁଖଦନିଶ୍ଚର ଜେରୁସାଲାମ ନଗରର ପ୍ରାଚୀର ବାହାରେ ଜେରୁସାଲାମକୁ ବିନାଶ କରିବା ନିମନ୍ତେ ଅପେକ୍ଷା କରି ରହିଅଛନ୍ତି। ତାହାର ଶକ୍ତି ପତିତ ହେବାକୁ ଯାଉନାହିଁ, ବରଂଚ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଉଠୁଛି ଓ ସେ ଜେରୁସାଲାମକୁ ବିନାଶ କରିବା ନିମନ୍ତେ ପ୍ରସ୍ତୁତ। ସଦାପ୍ରଭୁଙ୍କ ଗୃହର ପାତ୍ର ସବୁ ମନ୍ଦିର ମଧ୍ୟରେ ସଂଗୃହୀତ ହେବାକୁ ଯାଉନାହିଁ। ଜିଖନୀୟ ନଗର ମଧ୍ୟକୁ ଆଉ ଫେରିଆସିବ ନାହିଁ। ବିଷୟ ସବୁ ଅଧିକରୁ ଅଧିକ ମନ୍ଦ ହେବାକୁ ଯାଉଅଛି। ଜିହୁଦା ଗୋଷ୍ଠୀର ଜୀବନ ଅଧପତିତ ହୋଇଅଛି। ବାବିଲୋନର ଛାୟା ତଳେ ଥିବା ଜେରୁସାଲାମ ସହିତ ଈଶ୍ୱରଙ୍କର ଭବିଷ୍ୟତ ବକ୍ତା ପାପିଷ୍ଠ ଜିହୁଦା ଗୋଷ୍ଠୀର ବିଦ୍ରୋହାଚରଣ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି। ଏହାଠାରୁ ଭଳି ଅନ୍ଧକାରର ସମୟ ଆଉ କ'ଣ ଥାଇପାରେ? ତଥାପି ଏହି ସମୟରେ ଜିରିମିଓଙ୍କର ସମ୍ବାଦ ରାଜ୍ୟର ଚତୁର୍ଦିଗକୁ ବ୍ୟାପି ଯାଇଥିଲା। ତାହାଙ୍କର ସମ୍ବାଦ ଅତି ଫଳପ୍ରଦ ହୋଇଥିଲା, ତାହା ବ୍ୟର୍ଥ ହୋଇନଥିଲା। ସେ ସେହି ଅନ୍ଧକାରର ସମୟ ମଧ୍ୟ ଦେଇ ଆଲୋକର ସମୟ ମଧ୍ୟକୁ ଆସିଅଛନ୍ତି। ରାତ୍ରି ଆସୁଅଛି, ମାତ୍ର ଏଥିସହିତ ଦିବସ ମଧ୍ୟ ଆସୁଅଛି। ଜିରିମିୟ ତିରିଶ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି। ସଦାପ୍ରଭୁଙ୍କଠାରୁ ଜିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ଯଥା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମକୁ ଯେଉଁ ସକଳ କଥା କହିଅଛୁ ତାହା ଗୋଟିଏ ପୁସ୍ତକରେ ଲେଖି ରଖ। ବର୍ତ୍ତମାନ ଜିରିମିୟ ତାଙ୍କର ଭାବବାଣୀ ଲେଖୁଅଛନ୍ତି। ଏହି ସମସ୍ତ ଘଟଣା ସତ୍ତ୍ୱେ ମଧ୍ୟ ସେ ବନ୍ଦିତ୍ୱାବସ୍ଥାରେ ଅଛନ୍ତି, ସେ ଆଉ ଛିଡ଼ା ହୋଇ ପ୍ରଚାର କରିବେ ନାହିଁ। ତିରିଶ ପର୍ବର ତିନି ପଦରୁ ପାଞ୍ଚ ପଦ ମଧ୍ୟରେ ଲେଖା ଅଛି, କାରଣ ସଦାପ୍ରଭୁ କହନ୍ତି, ଦେଖ ଯେଉଁ ସମୟରେ ଆମ୍ଭେ ଆପଣ ଲୋକ ଇସ୍ରାଏଲର ଓ ଜିହୁଦାର ବନ୍ଦିତ୍ୱାବସ୍ଥା ପରିବର୍ତ୍ତନ କରିବା ଏପରି ସମୟ ଆସୁଅଛି। ସଦାପ୍ରଭୁ କହନ୍ତି, ହଁ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ। ଇସ୍ରାଏଲର ଓ ଜିହୁଦାର ବିଷୟରେ ସଦାପ୍ରଭୁଙ୍କର କଥିତ ବାକ୍ୟ ଏହି। ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେମାନେ କମ୍ପିବାର ଓ ଭୟର ଶବ୍ଦ ଶୁଣିଅଛୁ, କିନ୍ତୁ ଶାନ୍ତିର ଶବ୍ଦ ନୁହେଁ। ବିଶ୍ୱାସ କରନ୍ତୁ, ଲୋକମାନେ ଜିରିମିୟଙ୍କ ମୁଖରୁ ଏହି ସମ୍ବାଦ ଶୁଣିବାକୁ ପାରିଥିଲେ ଯେ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ନାହିଁ। ମାତ୍ର ମିଥ୍ୟା ଭବିଷ୍ୟତ ବକ୍ତାମାନେ ପ୍ରଚାର କରୁଥିଲେ ଯେ ଶାନ୍ତି ଆସିବ, ଶାନ୍ତି ଆସିବ, ମାତ୍ର ଶାନ୍ତି ନଥିଲା, କେବଳ ଈଶ୍ୱରଙ୍କର ବିଚାର ଅପେକ୍ଷା କରି ରହିଥିଲା। ଛଅ ଓ ସାତ ପଦରେ ଲେଖା ଅଛି, କୌଣସି ପୁରୁଷର ପ୍ରସବ ବେଦନା ହେଉଅଛି କି ନାହିଁ ତୁମେମାନେ ପଚାରି ବୁଝ। ପ୍ରସବ ବେଦନାର ସମୟରେ ଯେପରି ସ୍ତ୍ରୀ ଲୋକର, ସେପରି ପ୍ରତ୍ୟେକ ପୁରୁଷର ଆପଣା କଟି ଦେଶରେ ହସ୍ତ ଦେବାର ଓ ସମସ୍ତଙ୍କର ମୁଖ ମଳିନ ହେବାର ଆମେ କାହିଁକି ଦେଖୁଅଛୁ? ହାୟ ହାୟ, ସେଦିନ ମହତ୍, ତାହା ତୁଲ୍ୟ ଦିନ ଆଉ ନାହିଁ, ତାହା ଯାକୁବର ସଙ୍କଟ କାଳ, ମାତ୍ର ସେ ତହିଁରୁ ଉଦ୍ଧାର ପାଇବ। ଜିରିମିୟ ପ୍ରଭୁଙ୍କର ମହାନ ଦିନ ଆସୁଥିବାର ଲକ୍ଷ୍ୟ କରନ୍ତି, ଯାହାକି ଏପରିକି ଯିଶାୟ ଭବିଷ୍ୟତ ବକ୍ତାଙ୍କୁ ମିଶାଇ ଅନ୍ୟ ଭବିଷ୍ୟତ ବକ୍ତାମାନେ ମଧ୍ୟ ପ୍ରକାଶ କରିଅଛନ୍ତି। ସେମାନେ କହିଲେ, ଏହା ଏକ ଅନ୍ଧକାରର ସମୟ ହେବାକୁ ଅଛି, ମାତ୍ର ଆଲୋକର ସମୟ ନୁହେଁ, ଯାହାକି ଲୋକମାନେ ସେହି ଦିବସର ଆଲୋକ ଦେଖିବା ପୂର୍ବରୁ ସେହି ମହାକ୍ଲେଶର ଅନ୍ଧକାର ସମୟ ମଧ୍ୟ ଦେଇ ଗତି କରିବେ। ଏହାର ପ୍ରତ୍ୟୁତ୍ତରରେ ଈଶ୍ୱର କହନ୍ତି, ତୁମେମାନେ ଏପର୍ଯ୍ୟନ୍ତ କିଛି ଦେଖିନାହ, ମାତ୍ର ତୁମେମାନେ ବର୍ତ୍ତମାନ ଯେଉଁ ସମସ୍ତ ଘଟଣା ମଧ୍ୟ ଦେଇ ଗତି କରୁଅଛ ସେହି ମହାକ୍ଲେଶର ସମୟ ତାହାଠାରୁ ଆହୁରି ଅଧିକ ଭୟଙ୍କର ହେବ। ଆସନ୍ତୁ ଏହାପରେ ସେହି ଆଗାମୀ ରାଜ୍ୟ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ ତିରିଶ ପର୍ବର ଆଠ ଓ ନଅ ପଦରେ ଏହିପରି ଲେଖା ଅଛି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସେହିଦିନ ତୁମ୍ଭ ସ୍କନ୍ଧରୁ ତାହାର ଜୁଆଳି ଭାଙ୍ଗି ପକାଇବା ଓ ତୁମ୍ଭର ବନ୍ଧନ ସବୁ ଛିଣ୍ଡାଇ ଦେବା, ପୁଣି ବିଦେଶୀମାନେ ଆଉ ଆପଣାମାନଙ୍କର ଦାସ୍ୟକର୍ମ ତାହାକୁ କରାଇବେ ନାହିଁ, ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯାହାଙ୍କୁ ଉତ୍ପନ୍ନ କରିବା ଆପଣାମାନଙ୍କର ସେହି ରାଜା ଦାଉଦଙ୍କର ଦାସ୍ୟକର୍ମ କରିବେ। ଦେଖନ୍ତୁ ସେହି ଭୟଙ୍କର କ୍ଲେଶର ସମୟ ମଧ୍ୟରୁ ଇସ୍ରାଏଲ ସନ୍ତାନଗଣ ସେମାନଙ୍କର ଦେଶକୁ ଫେରିଆସିବେ। ଦାଉଦ ମୃତ୍ୟୁରୁ ପୁନରୁଦ୍ଧିତ ହେବେ ଓ ସେମାନେ ଯେତେବେଳେ ସେହି ରାଜତ୍ୱର ସମୟ ମଧ୍ୟରେ ପ୍ରବେଶ କରିବେ ସେମାନଙ୍କ ଉପରେ ରାଜତ୍ୱ କରିବେ। ତିରିଶ ପର୍ବର ଅଠର ପଦରେ ଲେଖା ଅଛି, ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ଯାକୁବର ତମ୍ବୁ ସକଳର ବନ୍ଦିତ୍ୱ ପରିବର୍ତ୍ତନ କରିବା ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା, ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନିର୍ମିତ ହେବ ଓ ରାଜଗୃହ ତହିଁର ରୀତିମତେ ରହିବ। ଏହା ହେଉଛି ପ୍ରଭୁଙ୍କର ନିଶ୍ଚିତ ପ୍ରତିଜ୍ଞା ଇସ୍ରାଏଲ ସନ୍ତାନଗଣ ପ୍ରତି। ମାତ୍ର ପ୍ରଶ୍ନ ହେଉଛି, ଏହି ସମସ୍ତ ବିଷୟ କେତେବେଳେ ଘଟିବ? ଚବିଶ ପଦରେ ଲେଖା ଅଛି, ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିବା ପର୍ଯ୍ୟନ୍ତ ତାହାଙ୍କର ପ୍ରଜ୍ୱଳିତ କ୍ରୋଧ ନିବୃତ ନହିବ, ତୁମେମାନେ ଅନ୍ତିମ କାଳରେ ଏହା ବୁଝିବ। ଲେଖା ଅଛି, ତୁମେମାନେ ଅନ୍ତିମ କାଳରେ ଏହା ବୁଝିବ। ଏହାର ଅର୍ଥ ହେଉଛି ଏକ ଭାବବାଣୀ ଯାହାକି ଭବିଷ୍ୟତରେ ଘଟିବାକୁ ବା ସଫଳ ହେବାକୁ ଅଛି। ଏହା ସେହି ରାଜ୍ୟତ୍ୱର ସମୟକୁ ଦର୍ଶାଏ ଯାହାକି ପ୍ରକୃତରେ ଆମମାନଙ୍କ ସମୟରେ ମଧ୍ୟ ସେହି ଭବିଷ୍ୟତକୁ ପ୍ରକାଶ କରେ। ଆସନ୍ତୁ ଏହାପରେ ଏକତିରିଶ ପର୍ବ ମଧ୍ୟକୁ ଯିବା। ଏହି ଏକତିରିଶ ପର୍ବଟି ଇସ୍ରାଏଲ୍ ଜାତି ପ୍ରତି ଈଶ୍ୱରଙ୍କର ଗୌରବମୟ ପ୍ରତିଜ୍ଞାଯୁକ୍ତ ବାକ୍ୟ। ତିରିଶ ପର୍ବରୁ ତେତିଶ ପର୍ବ ପର୍ଯ୍ୟନ୍ତ ଆମେ ଏକ ଉଜ୍ଜଳ ତଥା ଉତ୍ସାହଜନକ ଗୀତକୁ ଲକ୍ଷ୍ୟ କରୁ। ଏହି ସମୟ ପର୍ଯ୍ୟନ୍ତ ଜିରିମିୟ ଈଶ୍ୱରଙ୍କ ବିଚାର ଉପରେ ଗୁରୁତ୍ୱ ପ୍ରଦାନ କରି ଆସିଛନ୍ତି, ମାତ୍ର ବର୍ତ୍ତମାନ ତାହାଙ୍କର ସମ୍ବାଦରେ ଏକ ଭିନ୍ନତା ପରିଲକ୍ଷିତ ହୁଏ। ହେଙ୍ଗଷ୍ଟନ୍ ବର୍ଗ ଏହି ସମସ୍ତ ପର୍ବଗୁଡ଼ିକୁ ଇସ୍ରାଏଲ୍ର ପରିତ୍ରାଣର ବିଜୟର ଗୀତ ବୋଲି କହନ୍ତି। ଏହି ସମସ୍ତ ଜିହୁଦାର ଇତିହାସରେ ସବୁଠାରୁ ଅନ୍ଧକାରମୟ ସମୟରେ ଲିଖିତ ହୋଇଥିଲା। ଜିହୁଦାର ଶେଷ ରାଜା ହିସାବରେ ରାଜା ସିଦିକିଓ ଆହାବ ଓ ଇସେବେଲଙ୍କ ପରି କାର୍ଯ୍ୟ କଲେ, ଯେଉଁମାନେ କି ଉତ୍ତର ରାଜ୍ୟ ଇସ୍ରାଏଲ୍ର ଶେଷ ଶାସକ ଥିଲେ। ମାତ୍ର ପ୍ରକୃତରେ ଇସ୍ରାଏଲ୍ର ଉତ୍ତର ରାଜ୍ୟ ବହୁତ ଆଗରୁ ବିରୁଦ୍ଧଚାରୀ ହୋଇ ନିର୍ବାସିତ ହୋଇଯାଇଥିଲେ। ଏହି ସମୟରେ ରାଜା ନବୁଖଦ୍ନେଶ୍ୱରଙ୍କର ସୈନ୍ୟଦଳ ଜେରୁସାଲମର ପ୍ରାଚୀରର ବାହାରେ ଘେରି ରହିଛନ୍ତି ଓ ସେମାନେ ନଗରକୁ ଧ୍ୱଂସ କରିଦେବା ନିମନ୍ତେ ଓ ମନ୍ଦିରକୁ ଜାଳିଦେବା ନିମନ୍ତେ ପ୍ରସ୍ତୁତ ଅଛନ୍ତି। ମିଥ୍ୟା ମାଓବାଦୀମାନଙ୍କର ପ୍ରତିଜ୍ଞା ମିଥ୍ୟା ବୋଲି ପ୍ରମାଣିତ ହୋଇଅଛି। ସାତ ବର୍ଷ ପୂର୍ବରୁ ହନାନୀୟ ଭବିଷ୍ୟତ ବକ୍ତା ଭାବବାଣୀ କରିଥିଲେ ଯେ ବାବିଲୋନ ଦୁଇ ବର୍ଷ ମଧ୍ୟରେ ଭଗ୍ନ ହେବ, ମାତ୍ର ବାବିଲର ରାଜା ନବୁଖଦ୍ନେଶ୍ୱର ଭଗ୍ନ ହୋଇନାହାନ୍ତି। ସେ ଜୀବିତ ଅଛନ୍ତି ଓ ସେ ଜିହୁଦା ଲୋକମାନଙ୍କ ନିମନ୍ତେ ବିଶେଷରେ ଜୀବିତ ଅଛନ୍ତି। ଜିରିମିୟଙ୍କର ସମ୍ବାଦ ଏକ ଉତ୍ସାହଜନକ ସମ୍ବାଦ ଅଟେ। ତିରିଶ ପର୍ବରେ ସେ ପ୍ରଭୁଙ୍କର ଦିନ ବିଷୟ ନେଇ କହିଲେ, ଯାହାକି ସେହି ମହାକ୍ଲେଶର ସମୟ ସହିତ ଆରମ୍ଭ ହୁଏ। ତିରିଶ ପର୍ବର ସାତପଦରେ ଆମେ ଦେଖିଥିଲୁ ଯେ ସେ ଏହାକୁ ଯାକୁବର ସଙ୍କଟ କାଳ ବୋଲି କହିଥିଲେ। ମାତ୍ର ସେହି ମହାକ୍ଲେଶର ସମୟର ଆଗକୁ ଦେଶର ପୂର୍ଣ୍ଣ ସୁରକ୍ଷା ଓ ଏହା ମଧ୍ୟକୁ ଲୋକମାନଙ୍କର ପ୍ରତ୍ୟାବର୍ତ୍ତନର ସମୟ ଆସୁଅଛି। ଏହି ପର୍ବରେ ଆମ୍ଭେ ଶବ୍ଦଟି ପନ୍ଦର ଥର ଉଲ୍ଲେଖ ହୋଇଥିବାର ଆପଣ ଲକ୍ଷ୍ୟ କରିବାକୁ ପାରିବେ ଓ ଜଣେ ଯେ କି ଏହା କହନ୍ତି ସେ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି। ଯେତେବେଳେ ଈଶ୍ୱର କହନ୍ତି ଆମ୍ଭେ, ସେ କ'ଣ କରିବାକୁ ଯାଉଅଛନ୍ତି ତାହା ସେ ଆମମାନଙ୍କ ନିକଟରେ ପ୍ରକାଶ କରନ୍ତି। ଏକତିରିଶ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ କହନ୍ତି, ସେ ସମୟରେ ଆମ୍ଭେ ଇସ୍ରାଏଲ୍ର ସମୁଦାୟ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। ଏହି ଭାବବାଣୀ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ, ସେହି ସମୟ ଏପର୍ଯ୍ୟନ୍ତ ଆସିନାହିଁ। ସେହି ଦେଶକୁ ଇସ୍ରାଏଲ୍ର ବର୍ତ୍ତମାନର ପ୍ରତ୍ୟାବର୍ତ୍ତନ ଏହି ଭାବବାଣୀର ସମ୍ପୂର୍ଣ୍ଣ ସଫଳତା ବୋଲି କୁହାଯାଇ ନପାରେ, କାରଣ ସେମାନେ ଈଶ୍ୱରଙ୍କ ପ୍ରତି ସମ୍ପୂର୍ଣ୍ଣ ଫେରି ନାହାନ୍ତି। ସେହି ଦେଶରେ ଆଜି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ବାସ୍ତବ ତାଡ଼ନା ଘଟୁଅଛି ବୋଲି ଜଣାଯାଏ। ସେମାନେ ଧାର୍ମିକ ସ୍ୱାଧୀନତା ନେଇ କଥାବାର୍ତ୍ତା କରନ୍ତି, ମାତ୍ର ଏହା ପ୍ରକୃତରେ ଦେଖାଯାଏ ନାହିଁ। ଲୋକମାନେ ସେହି ପ୍ରତିଜ୍ଞାତ ଦେଶକୁ ଅର୍ଥାତ୍ ପାଲେଷ୍ଟାଇନ୍କୁ ଫେରିଆସିଛନ୍ତି ସତ୍ୟ, ମାତ୍ର ସେମାନେ ପ୍ରଭୁଙ୍କ ନିକଟକୁ ଫେରିନାହାନ୍ତି। ଏକତିରିଶ ପର୍ବର ଦୁଇ ଓ ତିନି ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ଏହି କଥା କହନ୍ତି, ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ ପ୍ରାନ୍ତରରେ ଅନୁଗ୍ରହ ପ୍ରାପ୍ତ ହେଲେ, ଅର୍ଥାତ୍ ଆମ୍ଭେ ତାହାକୁ ବିଶ୍ରାମ ଦେବା ପାଇଁ ଗମନ କଲାବେଳେ ଇସ୍ରାଏଲ୍ ତାହା ପ୍ରାପ୍ତ ହେଲା। ସଦାପ୍ରଭୁ ପୁରାତନ କାଳରେ ମୋତେ ଦର୍ଶନ ଦେଇ କହିଲେ, ହଁ, ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମକୁ ପ୍ରେମ କରି ଆସିଅଛୁ, ଏହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମକୁ ଆକର୍ଷଣ କରିଅଛୁ। ଆମ୍ଭେମାନେ ଏଠାରେ ଈଶ୍ୱର ତାଙ୍କର ଲୋକମାନଙ୍କୁ ସେହି ପ୍ରତିଜ୍ଞାତ ଦେଶକୁ ଫେରାଇ ଆଣିବାର କାରଣକୁ ଲକ୍ଷ୍ୟ କରିବାକୁ ପାରୁଅଛୁ। ମୁଁ ବିଶ୍ୱାସ କରେ ଯେ ଈଶ୍ୱର ତାଙ୍କର ନିରୂପିତ ସମୟରେ ତାହାଙ୍କର ନିରୂପିତ ଯୋଜନା ଓ ଅଭିମତ ଅନୁଯାୟୀ ତାହାଙ୍କର ଲୋକମାନଙ୍କୁ ଅର୍ଥାତ୍ ଇସ୍ରାଏଲ୍ ଜାତିକୁ ସେହି ଦେଶରେ ସୁରକ୍ଷା କରିବାକୁ ଚାହାନ୍ତି। ତହିର ମୂଳ କାରଣ ମଧ୍ୟ ଏଠାରେ ପ୍ରଦାନ କରାଯାଇଅଛି, ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମକୁ ପ୍ରେମ କରି ଆସିଅଛୁ। ଏହି ପଦଟି ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଅନେକ ହିତଜନକ ଉକ୍ତିଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ସ୍ଥାନ ଅଧିକାର କରେ। ଆପଣ ବୋଧହୁଏ ପ୍ରଶ୍ନ କରିପାରନ୍ତି, ଈଶ୍ୱର ଏହି ଲୋକମାନଙ୍କୁ କିପରି ପ୍ରେମ କରିପାରିବେ? ହଁ, ଏହା ଏକ ଉତ୍ତମ ପ୍ରଶ୍ନ, ମାତ୍ର ଆପଣ ଏହାକୁ ଆଉ ଟିକେ ଗଭୀର ଭାବେ ଚିନ୍ତା କରି ପ୍ରଶ୍ନ କରନ୍ତୁ, ଈଶ୍ୱର ଆଜି ଆମମାନଙ୍କୁ କିପରି ପ୍ରେମ କରିପାରନ୍ତି? ସେ କହିଅଛନ୍ତି, ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ଈଶ୍ୱର କେବଳ ଇସ୍ରାଏଲ୍ ଜାତିକୁ ପ୍ରେମ କରନ୍ତି ନାହିଁ, ମାତ୍ର ସେ ସମଗ୍ର ଜଗତକୁ ମଧ୍ୟ ପ୍ରେମ କରନ୍ତି। ସେ ଆପଣଙ୍କୁ ଓ ମୋତେ ମଧ୍ୟ ପ୍ରେମ କରନ୍ତି। ଈଶ୍ୱରଙ୍କ ଦୃଷ୍ଟିରେ ଆମମାନେ ସମସ୍ତେ ମହାପାପୀ, ଆଉ ଏହି ପାପରୁ ଉଦ୍ଧାର କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କୃଷୀୟ ମୃତ୍ୟୁଭୋଗ କରିବାକୁ ହେଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ କୃଷୀୟ ମୃତ୍ୟୁଭୋଗ କଲେ, ଯେପରି ସେ ଆମମାନଙ୍କ ନିମନ୍ତେ ଉଦ୍ଧାର ସାଧନ କରିପାରନ୍ତି। ସେ ଆପଣଙ୍କୁ ଯେପରି ପ୍ରେମ କରନ୍ତି, ମୋତେ ମଧ୍ୟ ସେହିପରି ପ୍ରେମ କରନ୍ତି ଓ ସେ ଆମ୍ଭ ସମସ୍ତଙ୍କୁ ପ୍ରେମ କରନ୍ତି। ଈଶ୍ୱରଙ୍କର ପ୍ରେମକୁ ଆମମାନେ ଅଳ୍ପ କେତେକ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ କରିପାରିବା ନାହିଁ, କାରଣ ସେ ସମଗ୍ର ମାନବ ଜାତିକୁ ପ୍ରେମ କରନ୍ତି। ତେଣୁ ଏଥିରୁ ଜଣାଯାଏ ଈଶ୍ୱର ଇସ୍ରାଏଲ ସନ୍ତାନଗଣକୁ ପରିତ୍ୟାଗ କରିନଥିଲେ, ସେ ସେମାନଙ୍କୁ ଚିରସ୍ଥାୟୀ ପ୍ରେମରେ ପ୍ରେମ କରି ଆସୁଅଛନ୍ତି। ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ସେ ତାହା ସଫଳ କରିବାକୁ ଯାଉଅଛନ୍ତି। ଆଠ ପଦରେ ଆମେ ଦେଖୁଛୁ ଯେ ଈଶ୍ୱର କହନ୍ତି, ସେ ସେମାନଙ୍କର ଅନ୍ଧ ଛୋଟା ଆଦି ପ୍ରତ୍ୟେକ ଲୋକଙ୍କୁ ସେମାନଙ୍କର ଦେଶକୁ ଫେରାଇ ଆଣିବେ, ସେ କାହାକୁ ଛାଡ଼ିବେ ନାହିଁ। ଏହାପରେ ନଅ ପଦରେ ଲେଖା ଅଛି, କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରାଇମ୍ ଆମ୍ଭର ପ୍ରଥମଜାତ ସନ୍ତାନ। ଈଶ୍ୱର କେବେ କହନ୍ତି ନାହିଁ ଯେ ସେ ଜଣେ ବ୍ୟକ୍ତିବିଶେଷ ଇସ୍ରାଏଲୀୟର ପିତା, ସେ କହନ୍ତି ଆମ୍ଭର ଦାସ ମୋସା ଓ ଆମ୍ଭର ଦାସ ଦାଉଦ। ମାତ୍ର ଯେତେବେଳେ ସେ ସମଗ୍ର ଇସ୍ରାଏଲ ଜାତିକୁ ନେଇ କହନ୍ତି, ସେତେବେଳେ ସେ କହନ୍ତି ଆମ୍ଭେ ଇସ୍ରାଏଲର ପିତା। ଦଶ ପଦରେ ମଧ୍ୟ ଲେଖା ଅଛି, ଈଶ୍ୱର ଚାହାନ୍ତି ଆଜି ସମଗ୍ର ପୃଥିବୀ ନିବାସୀ ଯେପରି ଏହି ବିଷୟ ଜାଣନ୍ତୁ ଯେ ସେ ଇସ୍ରାଏଲକୁ ଛିନ୍ନ ଭିନ୍ନ କଲେ, ସେ ସେମାନଙ୍କର ବିଚାର କଲେ, ମାତ୍ର ସେ ମଧ୍ୟ ସେମାନଙ୍କୁ ପ୍ରେମ କରନ୍ତି ଓ ସେ ସେମାନଙ୍କୁ ପୁନର୍ବାର ସେମାନଙ୍କର ଦେଶ ମଧ୍ୟକୁ ଫେରାଇ ଆଣିବାକୁ ଯାଉଅଛନ୍ତି। ବାସ୍ତବରେ ଈଶ୍ୱର ଇସ୍ରାଏଲକୁ ପ୍ରେମ କଲେ ଓ ସେ ସେମାନଙ୍କର ବିଚାର କଲେ, ମାତ୍ର ସେ ମଧ୍ୟ କହନ୍ତି ଯେ ଇସ୍ରାଏଲକୁ ଛିନ୍ନ ଭିନ୍ନ କଲେ ସେ ତାହାକୁ ସଂଗ୍ରହ କରିବେ, ଆଉ ପାଳକ ଯେମନ୍ତ ଆପଣା ପଲ ରକ୍ଷା କରେ ତେମନ୍ତ ସେ ତାହାକୁ ରକ୍ଷା କରିବେ। ଏହାପରେ ତେର ଓ ଚଉଦ ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ, ଏହା ହିଁ ଥିଲା ଇସ୍ରାଏଲ ଜାତି ନିମନ୍ତେ ଏକ ମହାସାନ୍ତ୍ୱନାଜନକ ବାକ୍ୟ ଓ ମହା ଆନନ୍ଦର ବିଷୟ। ଏହା ହିଁ ଯାହାକି ଇସ୍ରାଏଲ ନିମନ୍ତେ ସାଧନ କରିବାକୁ ଯାଉଅଛନ୍ତି ବୋଲି ଈଶ୍ୱର କହନ୍ତି। ତଥାପି ଇସ୍ରାଏଲର ନିକଟ ଭବିଷ୍ୟତର ପରିସ୍ଥିତି ଅତି ଦୁଃଖପୂର୍ଣ୍ଣ ଥିଲା। ସେମାନେ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଥିଲେ ଓ ସେମାନେ ପଛଘୁଞ୍ଚା ଦେଇଥିଲେ। ଏହାପରେ ବାଇଶ ପଦରେ ଆମେ ଲକ୍ଷ୍ୟ କରୁ, ଅନେକ ଏହାକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୁମାରୀ ଗର୍ଭରେ ଜନ୍ମଲାଭ କରିବା ବିଷୟ ନେଇ ଦର୍ଶାନ୍ତି ଓ ତାହାକୁ ଅସ୍ୱୀକାର କରିବାର ମଧ୍ୟ କୌଣସି କାରଣ ନାହିଁ। ଏହାପରେ ଏକତିରିଶ ପଦରୁ ଆରମ୍ଭ କରି ଛତିଶ ପଦ ମଧ୍ୟରେ ଆମେ ଏକ ନୂତନ ନିୟମ ସ୍ଥାପିତ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁ, ଯାହାକି ଈଶ୍ୱର ଇସ୍ରାଏଲ ସହିତ ସ୍ଥାପନ କରିବା ନିମନ୍ତେ ଇଚ୍ଛା କରନ୍ତି। ସେ ଇସ୍ରାଏଲର ବାର ଗୋଷ୍ଠୀ ସହିତ ଏହି ନିୟମ ସ୍ଥାପନ କରିବାକୁ ଯାଉଅଛନ୍ତି। ଏକତିରିଶ ପର୍ବର ଏକତିରିଶରୁ ତେତିଶ ପଦ ମଧ୍ୟରେ ଆମେ ଦେଖୁ ଯେ ଏହି ନୂତନ ନିୟମ ସିନୟ ପର୍ବତରେ ମୋସାଙ୍କ ପ୍ରଦତ୍ତ ହୋଇଥିବା ନିୟମଠାରୁ ସ୍ୱତନ୍ତ୍ର ଭିନ୍ନ। ମୋସାଙ୍କ ଦତ୍ତ ନିୟମ ପ୍ରସ୍ତର ଫଳକରେ ଲିଖିତ ହୋଇଥିବା ସ୍ଥଳେ ଏହି ନୂତନ ନିୟମ ହୃଦୟରେ ଲିଖିତ ହେବାକୁ ଥିଲା, କାରଣ ଈଶ୍ୱର ଅତି ଦୟାଳୁ ଓ ଅନୁଗ୍ରହକାରୀ ଈଶ୍ୱର। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ରେଡିଓ ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ରେଡିଓ ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।